ॐ नमो भगवते वासुदेवाय ॐ नमो भगवते वासुदेवाय जय श्री राधामदनमंदिर जी। भागवतम तृतीय स्कंद 14 अध्याय श्लोक 22 श्लोक 21 ना वयम् प्रभवस्तां त्वाम् अनुकर्तुम् गृहेश्वरी अभ्यायुषा बा कृष्णिना दे चानी गुणग्रुद्नवः नवयं प्रभवस्तां त्वाम् अनुकर्तुं गृहेश्वरी अभ्यायुषा वा
कृष्णेन
जेचानि
गुणगृध्नवः
नवयं प्रभवस्तां त्वाम् अनुकर्तुं गृहेश्वरी अभ्यायुषा वा कृष्णेन जेचानि
गुणगृध्नवः नवयं प्रभवस्तां त्वाम्
अनुकर्तुं गृहेश्वरी अभ्यायुषा वा कृष्णेन जेचानि गुणगृध्नवः मने प्रभव समर्थ तं तहा त्वं तुम प्रति अनुकर्तुं सेपरी करि परिवे गृहेश्वर्य ए गृहेश्वरी अपि सत्वे आयुषा आयुष द्वारा वा किंबा कृष्णेन संपूर्ण भावे जे जो माने च मध्य अन्य अन्य माने गुणवृद्धव गुणप्रिय प्रकरण बाद ए गृहेश्वरी मु समस्त आयु काल द्वारा अथवा जन्मांतर मध्य प्रतिपकार करी तुम सदृश हो पारे ना अन्य गुणप्रिय व्यक्तिगण मध्य समर्थ हो पारे ना ये स्वामी स्वीय पत्नीर एते अधिक गौरवगान करिबारु सूचित हुए जे से बा स्वामी जोशित क्रीड़ामृग बा स्त्री द्वारा वशीभूत होइछि किंबा परियास छल रे एपरि कथा कहुछि। कश्यपंकर कहिबार तात्पर्य होउछि पत्नी सहित बास करथिबा गृहस्थगण इंद्रिय उपभोग जनित स्वर्ग सुख लाभ करन्ति एवं तत्संगे संगे सेमानकर नरक गमनर भय मध्य नथाय। जेऊ पुरुष सन्यास ग्रहण करथान्ति तांकर स्त्री नथाय तेणु कंदर्प शरीर पीड़ित हो सी अन्य स्त्री व अन्य पत्नी संग इच्छा करी तांकर संग करिपारे एवं एभरी भाव में नर्क गमन करिपारे। अन्य कथा यह कहुपे जे तथाकथित सन्यासी अर्थात जे गृह और पत्नी आदि त्याग करी सन्यासी होती यदि ज्ञात शरीर हो अज्ञात शरीर हो पुनर्व जौन संभव इच्छा करती ताल्ले नर्क गमन करती। ए दृष्टिकोण गृहस्थगण निरापद बोली बुझाक हो तेणु गृहस्थ वर्ग यह जन्म कि परजन्म से पत्नी मान ऋण सुझीपारे ना यदि से पत्नी ऋण सुझा निमित्त सारा जीवन निजुक्त रुहति ତେବେ ବି ସୁଦ୍ଧା ସୁଝିବା ସମ୍ଭବପର ହୁଏ ହେବ ନାହିଁ। ସବୁ ସ୍ୱାମୀ ଏହି ପ୍ରକାର ସ୍ୱୀୟ ପତ୍ନୀର ଗୁଣଗାନ କରିବାକୁ ସମର୍ଥ ହୁଅନ୍ତି ନାହିଁ। କିନ୍ତୁ ଯଦିଓ କେହି ଜଣେ ଏପରି ଗୁଣଗାନ କରିବାକୁ ସମର୍ଥ ହୁଏ, ତଥାପି ପତ୍ନୀ ଋଣ ସୁଝିବା ସମ୍ଭବପର ହୁଏ ନାହିଁ। ସ୍ୱାମୀ ପକ୍ଷରେ ପତ୍ନୀର ଏହି ପ୍ରକାର ଅଲୌକିକ ଗୁଣଗାନ ନିଶ୍ଚିନ୍ତ ଭାବେ ପରିହାସମୂଳକ ବୋଲି ବୁଝିବାକୁ ହେବ। ତେଣୁ ଯେଉଁ ଦିଦି ଯେହେତୁ ସେ କାମଗ୍ରସ୍ତ ହୋଇଛନ୍ତି, କାମଭାବପୂର୍ଣ୍ଣ ହୋଇଛନ୍ତି, ତେଣୁ ସେ ଠିକ୍ ଭାବରେ ତାଙ୍କର ବୁଦ୍ଧି କାର୍ଯ୍ୟ କରୁନାହିଁ। ସେଥିପାଇଁ ଭଗବତ ଗୀତାର ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହିଛନ୍ତି, ଧାୟତୁ ଈଶାନ ପୁଂସ ସଙ୍ଗ ସ୍ତ୍ରୀଷୁ ପ୍ରଜାତି ସଙ୍ଗାତ ସଂଜାତେ କାମ କାମାତ କ୍ରୋଧ ବିଜାତେ କ୍ରୋଧାତ୍ ଭବତି ସମୂହ ସମୂହାତ୍ ସ୍ମୃତି ବିଭ୍ରମ ସ୍ମୃତିଭ୍ରଂଶାତ୍ ବୁଦ୍ଧିନାଶ ବୁଦ୍ଧିନାଶାତ୍ ପ୍ରଣଶ୍ୟତି। ଭଗବଦ୍ଗୀତା ଦ୍ୱିତୀୟ ଅଧ୍ୟାୟରେ ଭଗବାନ କହୁଛନ୍ତି ଯେ ଆମେ ଯେତେବେଳେ ବିଷୟ ବିଷୟରେ ଚିନ୍ତା କରୁଛେ, ଧାତ ବିଷାନ୍ତ ପୁଂସ, ସେଥିରେ ଆମର ସଙ୍ଗ ଆସୁଛି ବା ଆସକ୍ତି ଆସୁଛି, ଯେ ଆସକ୍ତିରୁ ଆମର କାମନା ଜାତ ହେଉଛି, ସଂଘାତ ସଂଜାତ କାମ, କାମନା ଯେତେବେଳେ ବାଧାପ୍ରାପ୍ତ ହେଉଛି ସେତେବେଳେ କ୍ରୋଧ ଆସୁଛି। ତେଣୁ କ୍ରୋଧ ରୁ ଆସୁଛି ମୋହ ଆସୁଛି ସମୂହ, ମୋହ ଆସିଲେ ଆମର ବୁଦ୍ଧି ନଷ୍ଟ ହେଉଛି, ସ୍ମୃତିଭ୍ରଂଶ ହୋଇଯାଉଛି, ସ୍ମୃତିଭ୍ରଂଶ ହେଲେ ଆମର ବୁଦ୍ଧି ନଷ୍ଟ ହେଉଛି, ବୁଦ୍ଧି ନଷ୍ଟ ହେଲେ ଆମର ପତନ ହୋଇଯାଉଛି। ତେଣୁ ଏଇ ମୂଳ କାରଣ ହେଲା ଏଇ ବିଷୟ ଚିନ୍ତା, ଧାତ ବିଷୟ ପୁଂସ, ଏଥିରୁ ଏଇ ଭୌତିକ ଜଗତରେ ତାଙ୍କର ପତନ ହେଉଛି। ଯେଉଁମାନେ ଆଜି ଭୌତିକ ଜଗତରେ ଅଛନ୍ତି ତା'ର ମୂଳ କାରଣ ହେଉଛି ଏଇଟା, ସେମାନେ ଉପଭୋଗ କରିବା ପାଇଁ ଚାହୁଁଛନ୍ତି, ସେଇଥିପାଇଁ ତାଙ୍କର ଏ ଭୌତିକ ଜଗତରେ ପତନ ହେଉଛି। ତେଣୁ ଭଗବତ ଗୀତାର ଅନ୍ତିମରେ ଭଗବାନ ତ ଜ୍ଞାନ ପ୍ରଦାନ କରୁଛନ୍ତି। ଅର୍ଜୁନ କହିଲେ, ପ୍ରଭୁ ମୋର ଯେଉଁ ମୋହ ନଷ୍ଟ ହୋଇଯାଇଥିଲା ସମ୍ଭାତ ସ୍ମୃତି ବିଭ୍ରମ, ମୋର ମୋହ ନଷ୍ଟ ହୋଇ ମୋହ ଆସିଯାଇଥିବାରୁ ମୋର ସ୍ମୃତି ଭ୍ରଂଶ ହୋଇଯାଇଥିଲା, ସ୍ମୃତି ଭ୍ରଂଶ ହୋଇଯାଇଥିବାରୁ ମୋର ବୁଦ୍ଧି ନଷ୍ଟ ହୋଇଯାଇଥିଲା, ମୋର ବୁଦ୍ଧି ନଷ୍ଟ ହୋଇଯାଇଥିବାରୁ ମୋର ପତନ ହୋଇଯାଇଥିଲା। ଯଦିଓ ଅର୍ଜୁନଙ୍କର ସେ ଅବସ୍ଥା ହୋଇନାହିଁ, କିନ୍ତୁ ସେ ସାଧାରଣ ଜୀବମାନଙ୍କୁ ଲକ୍ଷ୍ୟ କରି ଏ କଥା କହୁଛନ୍ତି। ତେଣୁ ଅନ୍ତିମରେ ଭଗବାନ କହିଲେ, ତୁମର ଯେଉଁ ମୋହ ହୋଇଥିଲା, ଯେଉଁ ଅଜ୍ଞାନତା ବା ଏ ଯେଉଁ ଆସକ୍ତି ଯୋଗୁରୁ ତୁମର ଯେଉଁ ମୋହ ହୋଇଥିଲା, ଏ ମୋହ ଆଉ ଅଛି ନା ଗଲା? କଚିତ୍ ଏତତ୍ ସୁତଂ ପାର୍ଥ ତ୍ୱୟା କିରଣ ଚେତସା କଚିତ୍ ଅଜ୍ଞାନ ସମୂହ ପ୍ରଣଶ୍ୟତି ଧନଞ୍ଜୟ। ଏ ଧନଞ୍ଜୟ, ତୁମେ ବହୁତ ଧନଞ୍ଜୟ କରିଛ, ତୁମ ବୁଦ୍ଧିକୁ ଜୟ କରିପାରିଲ ନା ନାହିଁ, ତୁମ ମୋହକୁ ଜୟ କରିପାରିଲ ନା ନାହିଁ? ତେଣୁ ଏଥିରେ ପଚାରିଲେ, କାହିଁକିନା ଯୁଦ୍ଧକାଳୀନ ପରିସ୍ଥିତିରେ ଭଗବାନ ଏ ଜ୍ଞାନ ଦେଇଛନ୍ତି, ତେଣୁ ସେଠି ବିଷମ ପରିସ୍ଥିତି, ସେ ପରିସ୍ଥିତିରେ ମଧ୍ୟ ଅର୍ଜୁନ ପ୍ରକୃତରେ ଧ୍ୟାନ ସହକାରେ ଭଗବାନ କଥା ଶ୍ରବଣ କରିଛନ୍ତି, ତେଣୁ ତାଙ୍କର ମୋହ ଦୂର ହୋଇଯାଇଛି। ତେଣୁ ସେ କହିଲେ, ପ୍ରଭୁ ନଷ୍ଟ ମୋହ ସ୍ମୃତି ଲବ୍ଧ୍ୱା ତତ୍ପ୍ରସାଦାତ୍ ମ୍ୟାଚିତୋ ଚିତୋସ୍ମିଗତ ସନ୍ଦେହ କରିସି ବଚନମ ଦେବ। ପ୍ରଭୁ ମୁଁ ଧ୍ୟାନ ସହକାରେ ଆପଣଙ୍କ କଥା ଶ୍ରବଣ କରିଛି, ତେଣୁ ବର୍ତ୍ତମାନ ମୋର ମୋହ ଦୂର ହୋଇଯାଇଛି, ମୋର ମୋହ ଦୂର ହୋଇଯାଇଥିବାରୁ ମୁଁ ବର୍ତ୍ତମାନ ସ୍ମୃତି ଫେରିପାଇଛି। ଯେ ମୋର ସ୍ମୃତି କ'ଣ ନା, ପ୍ରଭୁ ମୁଁ ହେଉଛି ଆପଣଙ୍କର ଦାସ, କୃଷ୍ଣର ସ୍ୱରୂପ ହଏ ଜୀବେର ସ୍ୱରୂପ ହଏ କୃଷ୍ଣର ନିତ୍ୟ ଦାସ। ଏହି ସ୍ମୃତିରେ ଆମେ ଭୁଲି ଯାଇଛେ, ମୋହଗ୍ରସ୍ତ ହୋଇକରି ଆମେ ସ୍ମୃତିରେ ଭୁଲି ଯାଇଛେ। ତେଣୁ ଅର୍ଜୁନ କହୁଛନ୍ତି, ପ୍ରଭୁ ମୋର ବର୍ତ୍ତମାନ ସ୍ମୃତି ମୁଁ ଫେରିପାଇଛି, ତେଣୁ ମୋର ସ୍ମୃତି ଆସିଥିବା ହେତୁ ମୁଁ କରି ସେ ବଚନମ ଦେବ। ଆପଣ ଯଦିଓ ମୋତେ ଅନ୍ତିମରେ କହିଲେନି ଯୁଦ୍ଧ କରିବା ପାଇଁ, କିନ୍ତୁ ଯେହେତୁ ଆପଣ ଚାହିଁଥିଲେ ଯୁଦ୍ଧ କରିବା ପାଇଁ ମୋତେ, ତେଣୁ ମୁଁ ଆପଣଙ୍କର ବଚନକୁ କାର୍ଯ୍ୟକାରୀ କରିବି, କରି ସେ ବଚନମ ଦେବ। ତେଣୁ ଏହିଭଳି ଭାବରେ ଆମର ବୁଦ୍ଧି ନଷ୍ଟ ହୋଇଯାଉଛି, ଏବଂ ଭୌତିକ ଜଗତ ମଧ୍ୟ ପଞ୍ଚମ ସ୍କନ୍ଧରେ ଋଷଭଦେବ ସେଇଟା କହିଛନ୍ତି ଯେ ଯଦା ନ ପଶ୍ୟନ୍ତି ଅଯଥା ଗୁଣିହା ସ୍ୱାର୍ଥେ ପ୍ରମଥ ସହସା ଉପସ୍ଥିତ ଗତ ସ୍ମୃତି ବିନ୍ଧନ୍ତି ତତ୍ର ତାପା ଆସାଧ୍ୟ ମୈଥୁନ ମଗାର ମଜ୍ଞମ। ଏ ଭୌତିକ ଜଗତକୁ ଗୋଟେ ମୈଥୁନାଗାର ସହିତ ତୁଳନା କରିଛନ୍ତି ଋଷଭଦେବ। ଯଦା ନ ପଶ୍ୟନ୍ତି ଅଯଥା ଗୁଣିହା, ଏ ଗୁଣର ବଶବର୍ତ୍ତୀ ହୋଇ, ବିଶେଷ ଭାବରେ ରଜଗୁଣର ବଶବର୍ତ୍ତୀ ହୋଇ ସେମାନେ ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଥାଏ। ତେଣୁ ଯଥା ନ ପଶନ୍ତି ଅଯଥା ଗୁଣିଆ ସ୍ୱାର୍ଥୀ ପ୍ରମଦ ସହସା ବିପସ୍ଥିତ ଯେହେତୁ ତାଙ୍କର ବୁଦ୍ଧି ନଷ୍ଟ ହୋଇଯାଇଛି ସେଥିପାଇଁ ସେମାନେ ପାଗଳ ଅବସ୍ଥାରେ ଅଛନ୍ତି ବିପସ୍ଥିତ ବୁଦ୍ଧିମାନ ବ୍ୟକ୍ତି ହେଲେ ମଧ୍ୟ ତାଙ୍କର ଏହି ଅବସ୍ଥା ଆସିବ ତେଣୁ ସହସା ବିପସ୍ଥିତ ତେଣୁ ଗତ ସ୍ମୃତି ଯେହେତୁ ଆମର ସ୍ମୃତି ନଷ୍ଟ ହୋଇଯାଉଛି ସେଥିପାଇଁ ଏହି ମୈଥୁନାଗାରରେ ଜଣଙ୍କର ପତନ ହେଉଛି ତେଣୁ ଦିଦି ଯେହେତୁ ଏହି କାମ ବେଗରେ ପୀଡ଼ିତ ହୋଇକରି ସ୍ୱାମୀ ପ୍ରାର୍ଥନା କରୁଛନ୍ତି ଯଦିଓ ଏ ସମୟ ଠିକ୍ ନୁହଁ ଉପଯୁକ୍ତ ସମୟ ନୁହଁ ସ୍ଥାନ ମଧ୍ୟ ଠିକ୍ ନୁହଁ ଯଜ୍ଞଶାଳା ଏବଂ ସବୁ ପ୍ରକାର ଦୃଷ୍ଟିରୁ ଏସବୁ ଉଚିତ ନୁହେଁ କିନ୍ତୁ ତଥାପି ସେ ତାଙ୍କର ବୁଦ୍ଧି କାର୍ଯ୍ୟକାରୀ କରୁନାହିଁ ତେଣୁ କଶ୍ୟପ ମୁନି ତାଙ୍କୁ ବହୁତ ପ୍ରକାର ବୁଝାଉଛନ୍ତି ହେ ପତ୍ନୀ ହେ ପ୍ରିୟେ ତୁମେ ଯେଉଁ ପୁତ୍ର ସନ୍ତାନ କାମନା କରୁଛ ଯଦିଓ ତୁମର କାମନା ଠିକ୍ ଅଛି କିନ୍ତୁ ଏଇଟା ଉପଯୁକ୍ତ ସମୟ ନୁହଁ ତୁମେ ଆମ ପ୍ରତି ବହୁତ ଉପକାର କରିଛ ସ୍ତ୍ରୀଙ୍କର ଯେଉଁ ଆଶ୍ରମ ରହିଛି ଗୃହସ୍ଥ ଆଶ୍ରମ ଏ ଗୃହସ୍ଥ ଆଶ୍ରମରେ ଆଶ୍ରୟ ନେଇ ଜଣେ ଏ କାମକୁ ଜୟ କରିପାରିବ କାମବ୍ୟକୁ ଜୟ କରିପାରିବ ତେଣୁ ଗୃହସ୍ଥ ଆଶ୍ରମରେ ଏହି ସ୍ତ୍ରୀ ସଙ୍ଘ ପାଇଁ ବ୍ୟବସ୍ଥା କରାଯାଇଛି ଯାହାଫଳରେ କି ଜଣେ ପୁତ୍ର ଉତ୍ପାଦନ କରି ତାର କାମକୁ ଜୟ କରିପାରିବ କାମବ୍ୟକୁ ଜୟ କରିପାରିବ ତେଣୁ ଏଠି ସେ କହୁଛନ୍ତି ନ ବୟଂ ପ୍ରଭବ ସ୍ଥାନ ତୁମର ପ୍ରଭାବ ବା ତୁମର ଯେଉଁ ସାହାଯ୍ୟ ସବୁ ରହିଛି ଏଇଟାକୁ ଆମେ ଚିନ୍ତା କରିପାରିବା ନାହିଁ ଅନୁକର୍ତ୍ତୁ ଗୃହେଶ୍ୱରୀ ଗୃହର ଈଶ୍ୱରୀ ସେ ହେଉଛନ୍ତି ନିୟନ୍ତ୍ରଣକାରୀ ଗୃହର ତେଣୁ ତୁମେ ଯେଉଁ ସବୁ ଆମ ପ୍ରତି ଉପକାର କରିଛ ସେ ଉପକାରର ଋଣ ଆମେ ସୁଝିପାରିବୁ ନାହିଁ ଅପି ଆୟୁଷ ବା କାଷ୍ଣେନ ସମସ୍ତ ଆୟୁଷ ପ୍ରଦାନ କରିକି ମଧ୍ୟ ଯେତେ ଆୟୁଷ ଅଛି ସବୁ ଆୟୁଷ ଦେଇକରି ମଧ୍ୟ ଆମେ ଆପଣଙ୍କର ଋଣ ତୁମର ଋଣକୁ ସୁଝିପାରିବୁ ନାହିଁ କାଷ୍ଣେନ ହେବ ସେଇଟା ଭୁଲ ହେଇଯାଇଛି କାଷ୍ଣେନ ସମ୍ପୂର୍ଣ୍ଣ ଭାବରେ ପୂର୍ଣ୍ଣ ଆୟୁଷ ପ୍ରଦାନ କରିକି ମଧ୍ୟ ଏଇ ତୁମର ଋଣକୁ ଆମେ ସୁଝିପାରିବୁ ନାହିଁ ଯିଏ ଚାହେଁ ଗୁଣ ବୃଦ୍ଧି ନେବ ବା ଅନ୍ୟ ଯେଉଁମାନେ ଗୁଣବାନ ବ୍ୟକ୍ତିମାନେ ଅଛନ୍ତି ସେମାନେ ମଧ୍ୟ ଏହି ପରିସ୍ଥିତି ଏଇ ତାଙ୍କର ମଧ୍ୟ ଅବସ୍ଥା ଏଇଆ ସେମାନେ ମଧ୍ୟ ପୂର୍ଣ୍ଣ ଜୀବନ ପ୍ରଦାନ କରି ମଧ୍ୟ ଆୟୁଷ ପ୍ରଦାନ କରି ମଧ୍ୟ ତୁମ ଋଣକୁ ସୁଝିପାରିବେ ନାହିଁ ତେଣୁ ଏଇଟା ଯେଉଁ କଶ୍ୟପୁନି କହୁଛନ୍ତି ପ୍ରଭୁପାଦ ମହାରାଜ ଭାବାର୍ଥରେ କହୁଛନ୍ତି ବିଶ୍ୱନାଥ ଚକ୍ରବର୍ତ୍ତୀ ମଧ୍ୟ ତାଙ୍କର ଭାବାର୍ଥରେ କହିଛନ୍ତି ଏଇଟା ପରିହାସସ୍ଥଳରେ କୁହାଯାଉଛି ପରିହାସସ୍ଥଳରେ କୁହାଯାଇଛି ଏଇଟା ସାଧାରଣତଃ ଯେଉଁମାନେ ସ୍ତ୍ରୀର ବଶବର୍ତ୍ତୀ ହୋଇକି ରହିଛନ୍ତି ସମସ୍ତେ ସ୍ତ୍ରୀର ବଶବର୍ତ୍ତୀ ହୋଇକି ରହିଛନ୍ତି କ୍ରୀଡ଼ାମୂର୍ଖ ବୋଲି କୁହାଯାଉଛି ଯୋଶିତ କ୍ରୀଡ଼ାମୁଖ ବା ସ୍ତ୍ରୀ ଦ୍ୱାରା ବଶବର୍ତ୍ତ ଯେଉଁମାନେ ହୋଇଛନ୍ତି ସେମାନେ ଏହିଭଳି ଭାବରେ ଚିନ୍ତା କରନ୍ତି ସ୍ତ୍ରୀକୁ ସବୁକିଛି ବୋଲି ଭାବନ୍ତି ସେ ହିଁ ମୋର ସବୁକିଛି ଏଇଭଳି ଭାବରେ ତାଙ୍କର ଚିନ୍ତାଧାରା ସେଇଭଳି ଭାବରେ ରହିଥାଏ ଏହି ପ୍ରସଙ୍ଗରେ ଆମର ଶ୍ରୀ ଶ୍ରୀମଦ ଗୌରବନ୍ଦ ସିଂ ମହାରାଜ କହୁଥିଲେ ଗୋଟେ କଥା ଯେ ଦାକ୍ଷିଣାତ୍ୟରେ ଶ୍ରୀରଙ୍ଗମ ଯେଉଁ ରହିଛନ୍ତି ଭଗବାନ ଶ୍ରୀରଙ୍ଗମରେ ଭଗବାନ ଯେଉଁ ଅଛନ୍ତି ସେଇଠି ଜଣେ ଏଇଭଳି ଭାବରେ ଜଣେ ସ୍ତ୍ରୀ ସ୍ତ୍ରୈଣ ବୋଲି କୁହାଯାଉଛି ସ୍ତ୍ରୈଣ ସ୍ତ୍ରୀ ପ୍ରତି ଅତ୍ୟନ୍ତ ଆସକ୍ତ ତେଣୁ ସେ ଗୋଟେ ବେଶ୍ୟା ପ୍ରତି ଏତେ ଆସକ୍ତି ରହିଥିଲେ ଯେ ସେ ଶ୍ରୀରଙ୍ଗମ ମନ୍ଦିରରେ ମଧ୍ୟ ଭଗବାନଙ୍କୁ ଦର୍ଶନ ନ କରି ସେ ତାର ପତ୍ନୀକୁ ଦର୍ଶନ କରୁଛନ୍ତି ତାର ସୌନ୍ଦର୍ଯ୍ୟକୁ ଦର୍ଶନ କରୁଛନ୍ତି ଆମେ ଦେଖିବା ଫିଲ୍ମ ସଙ୍ଗୀତ ସବୁ ରହିଛି କେତେ ପ୍ରକାର ସ୍ତ୍ରୀମାନଙ୍କର ଗୁଣଗାନ କରାଯାଉଛି ସୌନ୍ଦର୍ଯ୍ୟ ବିଷୟରେ ସଙ୍ଗୀତ ରଚନା କରାଯାଉଛି ଏବଂ ସେହି ସଙ୍ଗୀତକୁ ସିନେମାରେ ଯେଉଁ ଗାନ କରାଯାଉଛି ତାକୁ ସବୁ ଲୋକମାନେ ସେଇଟାକୁ ସବୁ ଶୁଣୁଛନ୍ତି ଦିନ ରାତି ସେଇଟାକୁ ଶୁଣୁଛନ୍ତି କାନରେ ଲଗେଇକରି ଇୟରଫୋନ୍ ଲଗେଇକରି ଶୁଣୁଛନ୍ତି ଯୁଆଡ଼େ ଗଲେ ସେଇଟାକୁ ଶୁଣୁଛନ୍ତି ସେଥିପାଇଁ ସେ ଯିଏ ରଚନା କରିଛନ୍ତି ତାଙ୍କୁ ପୁରସ୍କାର ଦିଆଯାଉଛି ଯିଏ ଗୀତ ଗାଉଛନ୍ତି ତାଙ୍କୁ ପୁରସ୍କାର ଦିଆଯାଉଛି ଯିଏ ସେଇଟାକୁ ଶୁଣୁଛନ୍ତି ତାଙ୍କୁ ଅବଶ୍ୟ ପୁରସ୍କାର ଦିଆଯାଉନାହିଁ କିନ୍ତୁ ଏହିଭଳି ଭାବରେ ଏଇ ଯେଉଁ ସ୍ତ୍ରୀମାନଙ୍କର ଯେଉଁ ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଉଛି ତାକୁ ବହୁମାନନ କରାଯାଉଛି ତାରେ ଆମର ନାରଦ ମୁନି କଥା ତାଙ୍କର ନିଜ କଥା କହୁଛନ୍ତି ସେ ନାରଦ ମୁନି ଯୁଧିଷ୍ଠିର ମହାରାଜ କଥା କହିବେ ତାଙ୍କର ପୂର୍ବ ଅତୀତ କଥା କହିଛନ୍ତି ଯେ ସେ ଥରେ ସେଥିରେ ଗନ୍ଧର୍ବ ଥିଲେ ତାଙ୍କ ନାଁ ଥିଲା ଉପବରଣ ଗନ୍ଧର୍ବ ବହୁତ ସୁନ୍ଦର ଗନ୍ଧର୍ବମାନେ ଦେଖିବାକୁ ବହୁତ ସୁନ୍ଦର ସୁନ୍ଦର ଗାନ କରିପାରନ୍ତି ତେଣୁ ସ୍ୱର୍ଗଲୋକରେ ଦେବତା ମାନେ ଋଷି ମାନେ ଗୋଟିଏ ଯଜ୍ଞର ଆୟୋଜନ କରିଥିଲେ, ଯେଉଁ ଯଜ୍ଞରେ ଏଇ ଉପକରଣ ଗନ୍ଧର୍ବଙ୍କୁ ନିମନ୍ତ୍ରଣ କରାଯାଇଥିଲା ଆସି ସଙ୍ଗୀତ ଗାନ କରିବେ। କିନ୍ତୁ ସେ ସ୍ତ୍ରୀମାନଙ୍କ ଦ୍ୱାରା ଏତେ ବସୁକୃତ ହୋଇଯାଇଥିଲେ, ସ୍ତ୍ରୀମାନେ ତାଙ୍କ ସୌନ୍ଦର୍ଯ୍ୟ ପ୍ରତି ମୁଗ୍ଧ ହୋଇଯାଇଥିଲେ, ଇଏ ମଧ୍ୟ ସ୍ତ୍ରୀମାନଙ୍କର ଅପ୍ସରାମାନଙ୍କର ସୌନ୍ଦର୍ଯ୍ୟ ପ୍ରତି ମୁଗ୍ଧ ହୋଇ ସେ ଯେଉଁ ଯଜ୍ଞସ୍ଥଳରେ ଭଗବାନଙ୍କର ଗୁଣଗାନ କରି ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ, ଭଗବାନଙ୍କର ଗୁଣଗାନ ନ କରି ଏହି ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଗୁଣଗାନ କରି ଚାଲିଛନ୍ତି। ଆମେ ଦେଖିବା ଭୌତିକ ଜଗତରେ ଯାହା ହିଁ ହେଉଛି ସବୁଠି ସେହି ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଗାନ କରାଯାଉଛି। ଯେତେ ଗାନ କଲେ ମଧ୍ୟ ସରୁ ନାହିଁ, ଯେତେ ଗାନ ହୋଇଯାଇଛି ସରିଯିବ ନା, ତା ନୁହଁ, ଆହୁରି ଚାଲିଛି। ପ୍ରତିଦିନ ନୂଆ ନୂଆ ଗୀତ ଲେଖା ହେଉଛି, ପ୍ରତିଦିନ ନୂଆ ନୂଆ ସଙ୍ଗୀତ, ପ୍ରତିଦିନ ସବୁ ଦିଆଯାଉଛି, ପୁରସ୍କାର ଦିଆଯାଉଛି। କିନ୍ତୁ ନାରଦ ମୁନି ଯେତେବେଳେ ଏଇଭଳି ଭାବରେ ସଙ୍ଗୀତ ଗାନ କରିଥିଲେ, ସେତେବେଳେ ମୁନି ଋଷିମାନେ ଅଭିଶାପ ଦେଇଥିଲେ, ଯାହାଫଳରେ କି ସେ ଦାସୀ ପୁତ୍ର ହୋଇଯାଇଥିଲେ। ଅବଶ୍ୟ ମୁନିମାନଙ୍କର ଯେଉଁ ଅଭିଶାପ, ସେ ଗୋଟିଏ ପ୍ରକାର ଆଶୀର୍ବାଦ, ବ୍ଲେସିଂ ଇନ୍ ଡିସ୍ଗାଇଜ୍। ଯେଉଁ ଦାସୀ ପୁତ୍ର ହୋଇଥିଲେ ଯଦିଓ, କିନ୍ତୁ ତା ସେଇ ଦାସୀ ପୁତ୍ର ଅବସ୍ଥାରେ ସେ ଯେଉଁ ଚତୁର୍ମାସରେ ସେ ଯେଉଁ ଦାସୀଙ୍କର ପୁତ୍ର ହୋଇ ରହିଥିଲେ, ସେ ଦାସୀ ଜଣେ ଧନୀଙ୍କର ଗୃହରେ କାର୍ଯ୍ୟ କରୁଥିଲେ, ସେବା କରୁଥିଲେ। ଯେଉଁ ଚତୁର୍ମାସରେ ସେ ଧନୀଙ୍କ ଗୃହରେ ବହୁତ ବ୍ରହ୍ମବାଦୀମାନେ ଆସି ଉପସ୍ଥିତ ହୋଇଥିଲେ ଚାରି ମାସ ଧରି, ଏବଂ ନାରଦ ମୁନି ତାଙ୍କ ମାଆଙ୍କ ସହିତ ତାଙ୍କର ସେବା କରି ସେ ଆଜି ନାରଦ ନାରଦ ପୋଷ୍ଟ ପାଇଲେ ବା ନାରଦ ରୂପରେ ଆସିଲେ, ବ୍ରହ୍ମାଙ୍କ ପୁତ୍ର ହେଇକି ଆସିଲେ। ପୂର୍ବ କଳ୍ପର କଥା ସେ କହୁଛନ୍ତି, ଏ କଳ୍ପରେ ସେ ବର୍ତ୍ତମାନ ନାରଦ ମୁନି ହେଇକି ଆସିଲେ, ଭଗବାନର ଜଣେ ଅବତାର ହେଇକରି ସେ ନାରଦ ଏତେ ଉଚ୍ଚ ସ୍ତରକୁ ଯାଇପାରିଲେ ଏହି ବ୍ରହ୍ମବାଦୀମାନଙ୍କୁ ସେବା କରି। କିନ୍ତୁ ତାଙ୍କର ପତନ ହୋଇଗଲା ଏହି ସ୍ତ୍ରୀ ବଶବର୍ତ୍ତୀ ହେଇ, ସ୍ତ୍ରୀ ସଙ୍ଗୀତ ଗାନ କରି, ଫିଲ୍ମ ସଙ୍ଗୀତ ଗାନ କରି ଯଜ୍ଞଶାଳରେ ସେ ଅଭିଶାପ ପ୍ରାପ୍ତ ହୋଇଥିଲେ, ଯାହା ହେଉ ତାପରେ ସେ ବର୍ତ୍ତମାନ ନାରଦ ମୁନି ହୋଇଛନ୍ତି। ଏ ତିନି ଜନ୍ମର କଥା ସେ ମନେ ରଖିଛନ୍ତି। ତେଣୁ ଏ ତୃତୀୟ ଜନ୍ମର କଥା ସେ ଯୁଧିଷ୍ଠିର ମହାରାଜଙ୍କୁ ଭାଗବତ ସପ୍ତମ ସ୍କନ୍ଧରେ ବର୍ଣ୍ଣନା କରିଥିଲେ, ଏବଂ ତାଙ୍କ ପୂର୍ବ ଜନ୍ମ କଥା ବ୍ୟାସଦେବଙ୍କୁ ସେ ବର୍ଣ୍ଣନା କରିଛନ୍ତି ଭାଗବତ ପ୍ରଥମ ସ୍କନ୍ଧ ଷଷ୍ଠ ଅଧ୍ୟାୟରେ। ତେଣୁ ଏହିଭଳି ଭାବରେ ସ୍ତ୍ରୀ ବଶବର୍ତ୍ତୀ କି ଅସୁବିଧା ହୁଏ ସେ କଥା ଶାସ୍ତ୍ରମାନଙ୍କୁ ସେ ବର୍ଣ୍ଣନା କରାଯାଇଛି। କିନ୍ତୁ ଏ ଯେଉଁ ଧନୁର୍ଦ୍ଦାସ ସେ କଥା ଜାଣିନାହାନ୍ତି, ସେ ଅପ୍ସରାର ଯେଉଁ ସେ ଯେଉଁ କ'ଣ ସେ ବେଶ୍ୟାର ସୌନ୍ଦର୍ଯ୍ୟ ଦେଖି ମୁଗ୍ଧ ହୋଇ ଭଗବାନଙ୍କ ସାମ୍ନାରେ ଭଗବାନ ରୂପ ଦେଖି ମୁଗ୍ଧ ହେଉନାହିଁ। ଭଗବାନ କେତେ ସୁନ୍ଦର ରୂପ ଭାଗବତ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। ବରହାପିଡ଼ ନଟବର ବପୁ କନ୍ନୈ କନିକାରମ ବିବ୍ରତବାସ କନକପିସ ବୈୟନ୍ତୀ ଚ ମାଳା ରନ୍ଧ୍ରାନ୍ ବେଣୁରଦର୍ଶତୟା ପୁରୟନ୍ ଗୋପବୃନ୍ଦୈ ବୃନ୍ଦାରଣ୍ୟେଶ୍ୱରମଣ ପ୍ରାବିଶତ୍ ଗୀତ କୀର୍ତ୍ତି। ଗୋପୀମାନେ ଭଗବାନଙ୍କ ସୌନ୍ଦର୍ଯ୍ୟ ଦେଖି ଆକର୍ଷିତ ହୋଇକି ଏଭଳି ଭାବରେ ଚିନ୍ତା କରୁଛନ୍ତି, ଭଗବାନ ନ ଦେଖିକି ମଧ୍ୟ ତାଙ୍କ ମନ ଭିତରେ ସେ ଚିନ୍ତା କରୁଛନ୍ତି। ଭଗବାନ ବୃନ୍ଦାରଣ୍ୟରେ ତାଙ୍କର ଗୋପାଳନ କରୁଛନ୍ତି, ଗାଭିଚାରଣ କରୁଛନ୍ତି, କିନ୍ତୁ ଗୋପୀମାନେ ମନେ ମନେ ଭଗବାନଙ୍କ ରୂପ ସୌନ୍ଦର୍ଯ୍ୟକୁ ଦେଖୁଛନ୍ତି। କେତେ ସୁନ୍ଦର ରୂପ ଭଗବାନଙ୍କର, ବରହାପିଡ଼ ମସ୍ତକରେ ସେ ମୟୂରପିଚ୍ଛ ଧାରଣ କରିଛନ୍ତି, ନଟବର୍ବକୁ ଭଗବାନ ଯେଉଁ ଗୋଚାରଣ କରୁଛନ୍ତି ନୃତ୍ୟ କରି କରିକି ଯାଉଛନ୍ତି, କର୍ଣ୍ଣେ କନିକାରମ କର୍ଣ୍ଣରେ କନିକାର କୁଲ ଧାରଣ କରିଛନ୍ତି, ବିଭେଦବାସ ଭଗବାନଙ୍କ ଯେଉଁ ପୀତବାସ ଧାରଣ କରିଛନ୍ତି, ତାଙ୍କର ଯେଉଁ ନୀଳ ଶରୀରକୁ ଏଇ ପୀତବାସ ଯେମିତି ନୀଳ ଆକାଶରେ ବିଜୁଳି ମାରିଲେ ଯେଉଁଭଳି ଭାବରେ ସୁନ୍ଦର ଦେଖାଯାଏ, ସେଇଭଳି ଭାବରେ ଭଗବାନ ରୂପ ଏତେ ସୁନ୍ଦର ଦେଖାଯାଉଛି। ବୈଜୟନ୍ତୀ ମାଳା ବୈଜୟନ୍ତୀ ବା ପାଞ୍ଚ ରଙ୍ଗର ବନମାଳ ଧାରଣ କରିଛନ୍ତି, ରନ୍ଧ୍ରାଣ ଏବଂ ସେ ଯେଉଁ ବେଣୁରେ ଯେଉଁ ସଙ୍ଗୀତ ଗାନ କରୁଛନ୍ତି ଏଇ ବେଣୁଗୀତି ଦଶମ ସ୍କନ୍ଧ ଏକୋଇଶ ମନ୍ଦିରରେ ଆମର ଚାଲିଛି ଏବେ ଦଶମ ସ୍କନ୍ଧ ଏକୋଇଶ ଅଧ୍ୟାୟ। ତେଣୁ ଏଇ ବେଣୁଗୀତି ଯେଉଁ ବେଣୁ ବାଦନ କରୁଛନ୍ତି ସତେ ଯେମିତି ସେଇ ବେଣୁର ରନ୍ଧ୍ରରେ ସମସ୍ତେ କି ତାଙ୍କର ଅଧର ଅମୃତ ଢାଳି ଦେଉଛନ୍ତି, ଏଇଭଳି ଭାବରେ ଭଗବାନ ବନ ଭିତରେ ପ୍ରବେଶ କରୁଛନ୍ତି। ଏତେ ସୁନ୍ଦର ରୂପ ରହିଛି, ବ୍ରହ୍ମା ତାଙ୍କର ବ୍ରହ୍ମ ସଂଗୀତରେ ବର୍ଣ୍ଣନା କରିଛନ୍ତି, ବେଣୁ କଣନ୍ତମରବିନ୍ଦ ଦଳାୟତାଖ୍ୟଂ ବରହାବତଂ ସମାସିତା ମଦ ସୁନ୍ଦରାଙ୍ଗଂ କନ୍ଦର୍ପକୋଟିକମନୀୟ ବିଶେଷ ଶୋଭଂ ଗୋବିନ୍ଦମାଦି ପୁରୁଷଂ ତମଂ ଭଜାମି। କେତେ ସୁନ୍ଦର ରୂପ, ଯେଉଁମାନେ ଏ ମୋହଗ୍ରସ୍ତରୁ ମୋହରୁ ଦୂର ହୋଇଯାଇଛନ୍ତି ସେମାନେ ସେ ଭଗବାନ ରୂପକୁ ଅନୁଭବ କରିପାରିବେ, ସେ ରୂପ ସୌନ୍ଦର୍ଯ୍ୟକୁ ଆନନ୍ଦ ପ୍ରାପ୍ତ ହୋଇପାରିବେ ସେ ରୂପ ସୌନ୍ଦର୍ଯ୍ୟ ଦ୍ୱାରା। ନହେଲେ ଏଇ ଭୌତିକ ରୂପ ଦ୍ୱାରା ସୌନ୍ଦର୍ଯ୍ୟରେ ସେମାନେ ଆକର୍ଷିତ ହୋଇକି ରହୁଛନ୍ତି। ତେଣୁ ରାମାନୁଜାଚାର୍ଯ୍ୟ ଦେଖିଲେ ଯେ ଧନୁଦାସ ତାଙ୍କର ଶିଷ୍ୟ ଥିଲେ ବୋଧେ, ତେଣୁ ସେ କହିଲେ ଇଏ ଭଗବାନ ରୂପର ପ୍ରତି ଆକର୍ଷିତ ନ ହୋଇ ଇଏ ଗୋଟେ ବେଶ୍ୟାର ରୂପ ପ୍ରତି ଆକର୍ଷିତ ହୋଇଛନ୍ତି। ତେଣୁ ରାମାନୁଜାଚାର୍ଯ୍ୟ ଭଗବାନ ପ୍ରାର୍ଥନା କଲେ, ପ୍ରଭୁ ଆପଣ ତାକୁ କୃପା କରନ୍ତୁ। ତଥାପି ତେ ଦେବ ପଦାମ୍ବୁଜଦ୍ୱୟ ପ୍ରସାଦ ଲେସାନୁଗୃହୀତ ଏବ ହି ଜାନାତି ତତ୍ତ୍ୱଂ ଭଗବାନ ମହିମ୍ନଂ ନ ଜାନନ୍ତି କୋପି ଚିରଂ ବିଚିନ୍ନନ୍। ଭଗବାନଙ୍କ କୃପା ପ୍ରାପ୍ତ ନ ହେବା ପର୍ଯ୍ୟନ୍ତ ଜଣେ ଭଗବାନଙ୍କ ରୂପ ସୌନ୍ଦର୍ଯ୍ୟକୁ ବୁଝିପାରିବ ନାହିଁ ବା ଅନୁଭବ କରିପାରିବ ନାହିଁ ବା ଭଗବାନ ତତ୍ତ୍ୱକୁ ଜାଣିପାରିବ ନାହିଁ। ରାମାନୁଜାଚାର୍ଯ୍ୟ ଯିଏକି ଭଗବାନଙ୍କ ଜଣେ ଶୁଦ୍ଧ ଭକ୍ତ, ଏଇ ଯେଉଁ ଚାରୋଟି ସମ୍ପ୍ରଦାୟ ରହିଛି ଶ୍ରୀ ସମ୍ପ୍ରଦାୟର ସେ ହେଉଛନ୍ତି ଆଚାର୍ଯ୍ୟ କଳିକାଳରେ, ତେଣୁ ସେଇ ଲକ୍ଷ୍ମୀଦେବୀଙ୍କଠାରୁ ଏହି ସମ୍ପ୍ରଦାୟ ଆସୁଛି। ସେ ରାମାନୁଜାଚାର୍ଯ୍ୟ ଭଗବାନଙ୍କ ପ୍ରାର୍ଥନା କଲେ, ଭଗବାନ କୃପା କଲେ ଧନୁଦାସ ପ୍ରତି, ତେଣୁ ସେ ଦେଖିଲେ ପ୍ରକୃତରେ ଭଗବାନ ରୂପ ସୌନ୍ଦର୍ଯ୍ୟକୁ ସେ ଅନୁଭବ କରିପାରିଲେ। ଯେ ବେଶ୍ୟା ରୂପ ପ୍ରତି ସେ ଆକର୍ଷିତ ହୋଇଥିଲେ, ବେଶ୍ୟା ରୂପକୁ ତାଙ୍କୁ ଲାଗିଲା ଛେପ ପକାଇବାକୁ ଇଚ୍ଛା ହେଲା, ଏତେ ପ୍ରକୃତରେ କ'ଣ ସେ ରୂପ ରହିଛି। ଯାହା ହଉ, ଆମର କଥା ହେଉଛି ଯେ ଏଇଭଳି ଭାବରେ ଯେଉଁମାନେ ସ୍ତ୍ରୀ ପ୍ରତି ଆକର୍ଷିତ ହୋଇକି ରହିଛନ୍ତି ସେମାନେ ଭାବନ୍ତି ଯେ ପ୍ରକୃତରେ ଜୀବନ ଦେଇକରି ମଧ୍ୟ ସେ ତାଙ୍କ ଋଣ ଶୁଝିପାରିବେ ନାହିଁ। ଯଦିଓ ସମସ୍ତଙ୍କର କିଛି କିଛି ଋଣ ରହିଛି, ଛଅଟି ଆମର ଋଣ ରହିଛି, ଭାଗବତ ଏକାଦଶ ସ୍କନ୍ଧରେ ନବଯୁଗ ପୁରୁଷ କଥା କହୁଛନ୍ତି ଯେ ଦେବର୍ଷି ଭୂତାପ୍ତ ନୃଣାଂ ପିତୃଣାଂ ନ କିଙ୍କର ନାୟଂ ଋଣିଂ ଚ ରାଜନ୍ ସର୍ବାତ୍ମନାଂ ଶରଣଂ ଶରଣ୍ୟଂ ଗତୋ ମୁକୁନ୍ଦ ପରିହୃତ୍ୟ କର୍ତ୍ତ୍ୟଂ। ଆମ ସମସ୍ତଙ୍କର ଛଅଟି କର୍ତ୍ତବ୍ୟ ରହିଛି, ଦେବତାମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ଋଷିମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ଜୀବମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ଆମର ବନ୍ଧୁବାନ୍ଧବମାନଙ୍କ ପ୍ରତି କର୍ତ୍ତବ୍ୟ ରହିଛି, ମନୁଷ୍ୟମାନଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି ଏବଂ ପିତାମାତାଙ୍କ ପ୍ରତି ଆମର କର୍ତ୍ତବ୍ୟ ରହିଛି। ତେଣୁ ଏ ଯେଉଁ ସମସ୍ତେ ଏଇ ଛଅଟି ଋଣରେ ଋଣୀ ହୋଇକି ରହିଛନ୍ତି ସର୍ବା, କିନ୍ତୁ ଯେଉଁମାନେ ଗତ ମୁକୁନ୍ଦ ପରିହୃତ କର୍ତ୍ତମ ଯେଉଁମାନେ ଭଗବାନ ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ତାଙ୍କର ସେମାନେ ସମସ୍ତ ଋଣରୁ ମୁକ୍ତ ହୋଇଯାଇଛନ୍ତି ବୋଲି ବୁଝିବାକୁ ପଡ଼ିବ। ତେଣୁ ଏଠି ଯେଉଁ କଶ୍ୟପୁନି କହୁଛନ୍ତି ଯେ ନ ବୟଂ ପ୍ରଭବସ୍ଥାନ ତ୍ୱାମ ଅନୁକର୍ତ୍ତମ ଗୃହେଶ୍ୱରୀ, ତୁମର ଯେଉଁ ଗୃହର ଆଶ୍ରୟ ନେଇ ଏ ଗୃହସ୍ଥ ଆଶ୍ରମରେ ରହି ସ୍ୱାମୀ ସ୍ତ୍ରୀ ପରସ୍ପର ସହଯୋଗରେ ଯେଉଁଭଳି ଭାବରେ ସେମାନେ ଉନ୍ନତି କରିପାରିବେ, ବ୍ରହ୍ମଚାରୀ ଗୃହସ୍ଥ ବାନପ୍ରସ୍ଥ ଏବଂ ସନ୍ନ୍ୟାସ ଯେଉଁ ଚାରୋଟି ଆଶ୍ରମ ରହିଛି, ଏଇ ଯେଉଁ ଯୌନ କାମନାଟା ରହିଛି ଏ ଯୌନ କାମନା ତୃପ୍ତି କରିବା ପାଇଁ ଜଣେ ଏ ଗୃହସ୍ଥ ଆଶ୍ରମରେ ପ୍ରବେଶ କରନ୍ତି। ନହେଲେ ଯେଉଁମାନଙ୍କର ସେ କାମନା ନାହିଁ ସେମାନେ ବ୍ରହ୍ମଚାରୀରୁ ସିଧାସଳଖ ଭାବରେ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିବେ, ଯେମିତି ଆମର ଥିଲେ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର ଆଜୀବନ ବ୍ରହ୍ମଚାରୀ ଥିଲେ। କିନ୍ତୁ ଯେଉଁମାନଙ୍କର ରହିଛି କାମନା ରହିଛି କିନ୍ତୁ ସେ ସନ୍ନ୍ୟାସ ଗ୍ରହଣ କରିଦେଉଛନ୍ତି, ତେଣୁ ତାଙ୍କର ଯେତେବେଳେ ସେମାନେ ମାୟା ଦ୍ୱାରା ମାୟାର ଦ୍ୱାରା ଅଭିଭୂତ ହୋଇ ସେମାନଙ୍କର ପତନ ହୋଇଯାଉଛି। ଆମର ବିଭିନ୍ନ ଉଦାହରଣ ରହିଛି, ବିଶେଷ ଭାବରେ ଆମର ଇସ୍କନ ମଧ୍ୟ ରହିଛି ସେସବୁ ଉଦାହରଣ, ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିକି ମଧ୍ୟ ସେମାନଙ୍କର ପତନ ହୋଇଯାଉଛି, ସେମାନେ ସ୍ତ୍ରୀ ଗ୍ରହଣ କରୁଛନ୍ତି। ତେଣୁ ଏମାନଙ୍କୁ ବାନ୍ତାସୀ ବୋଲି କୁହାଯାଏ, ଆମ ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି, ଜଣେ ବାନ୍ତି କରିକିରି ସେ ବାନ୍ତିକୁ ଗ୍ରହଣ କରିବା ଯାହା ମାନେ ସନ୍ନ୍ୟାସ ହୋଇ ସେ ଜଣେ ଅବସ୍ଥାନ ସ୍ତ୍ରୀକୁ ଗ୍ରହଣ କରିବା ସେଇଭଳି ଭାବରେ କଥା। ତେଣୁ ଜଣେ ସେଥିପାଇଁ ଭଗବତ ଗୀତାରେ ମଧ୍ୟ ଭଗବାନ କହିଲେ ସନ୍ନ୍ୟାସସ୍ତୁ ମହାବାହ ଦୁଃଖ ମାପ୍ତୁ ଅଜଗତ ଯୋଗଯୁକ୍ତ ମୁନିର୍ଭ୍ରମ ନ ଚିରେଣା ଆଦି ଗଚ୍ଛତି। ଏହି ପ୍ରଶ୍ନଟି ପଚାରିଥିଲେ ଅର୍ଜୁନ, ପ୍ରଭୁ ସନ୍ନ୍ୟାସ କର୍ମଣ କୃଷ୍ଣ ପୁନଃ ଯୋଗ ସଶସି ଯଶ୍ରେବ ଏତୁରୁ ଏକମ୍ ତେମେ ଭୂହି ସୁନିଶ୍ଚିତ। ପ୍ରଭୁ ଆପଣ ସନ୍ନ୍ୟାସ କଥା କହିଲେ ପୁଣି ବର୍ତ୍ତମାନ ଯୋଗ କଥା କହୁଛନ୍ତି, ତେଣୁ ଆମେ କେଉଁଟା ନେବା, କେଉଁଟା ଗ୍ରହଣ କରିବା, ଆଉ ଶ୍ରେୟ କେଉଁଟା? ତେଣୁ ଭଗବାନ କହୁଛନ୍ତି ସନ୍ନ୍ୟାସ କର୍ମ ଯୋଗସ୍ୟ ନିଶ୍ରେୟସ କରୁ ତୟସ୍ତୁ କର୍ମ ସନ୍ନ୍ୟାସ କର୍ମ ଯୋଗ ବିଶିଷ୍ଟତି। ଯଦିଓ ସନ୍ନ୍ୟାସ ଏବଂ ଯୋଗ ଏକା ଭଳି, ତେଣୁ ତଥାପି କର୍ମ ସନ୍ନ୍ୟାସ ଠାରୁ କର୍ମଯୋଗ ବିଶିଷ୍ଟତି। ସନ୍ନ୍ୟାସସ୍ତୁ ମହାବାହ ଦୁଃଖ ମାପ୍ତୁ ଅଜଗତ, ଜଣେ ଯୋଗ୍ୟ ନୁହଁ
ଜଣେ ସନ୍ନ୍ୟାସ ଆଶ୍ରମ ନେବା ପାଇଁ ଯୋଗ୍ୟ ନୁହଁ, ଯଦି ନୁହଁ ତଥାପି ଯଦି ସେ ସନ୍ନ୍ୟାସ ନେଇଗଲା, ସନ୍ନ୍ୟାସ ଦୁଃଖ ମାପ୍ତ ସେମାନେ ଦୁଃଖପ୍ରାପ୍ତ ହେବେ। କାରଣ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରି ଯଦି ସେମାନେ ସ୍ତ୍ରୀ ଚିନ୍ତା କରିବେ ତାହେଲେ ସେମାନେ ଆନନ୍ଦ ପାଇପାରିବେ ନାହିଁ, ଦୁଃଖ ପାଇପାରିବେ, ଦୁଃଖ ହିଁ ପାଇବେ। ସନ୍ନ୍ୟାସ ଯିଏ ଯେଉଁମାନେ ସନ୍ନ୍ୟାସ ଗ୍ରହଣ କରୁଛନ୍ତି, ଆମର ଭାଗବତର ଏକାଦଶ ସ୍କନ୍ଧ 23 ଅଧ୍ୟାୟରେ ଯେ ବ୍ରାହ୍ମଣଙ୍କର ଗୋଟେ ଗୀତ ଅଛି, ସନ୍ନ୍ୟାସ ବେଳେ ଭଗବାନଙ୍କର ଚିନ୍ତାରେ ମଗ୍ନ ହେଇକି ରହୁଛନ୍ତି। ଏତାଂ ସ୍ୱାସ୍ଥ୍ୟ ପରାତ୍ମନିଷ୍ଠା ଆଧ୍ୟାସିତଂ ପୂର୍ବତମୈର୍ମହର୍ଷିଭି ଅହଂ କରିଷ୍ୟାମି ଦୁରନ୍ତପାରଂ ଗତୋ ମୁକୁନ୍ଦଂ ପରିହୃତ୍ୟ କର୍ତ୍ତମ୍। ପରିହୃତ୍ୟ କର୍ତ୍ତମ୍ କୁହାଯାଉଛି ସେମାନେ ନା ଏତାଂ ସ୍ୱାସ୍ଥ୍ୟ ପରାତ୍ମନିଷ୍ଠା ଅଧ୍ୟାସିତଂ ପୂର୍ବତମୈର୍ମହର୍ଷିଭି ଅହଂ କରିଷ୍ୟାମି ଦୁରନ୍ତପାରଂ ତମୋ ମୁକୁନ୍ଦାଙ୍ଗ୍ରି ନିଶୀବୈ। ଭଗବାନଙ୍କର ପାଦପଦ୍ମ ଯେଉଁ ରହିଛି, ମୁକୁନ୍ଦଙ୍କର ଆଙ୍ଗ୍ରିକୁ ଯେଉଁମାନେ ସେବା କରୁଛନ୍ତି, ସେବାରେ ନିଯୁକ୍ତ ରହିଛନ୍ତି, ସେମାନେ ଏହି ଭୌତିକ ଜଗତ ରୂପକ ତମସାକୁ ତମ ଅନ୍ଧକାରକୁ ପାର ହୋଇଯାଇପାରିବେ, ବହୁତ ସହଜରେ ପାର ହୋଇଯାଇପାରିବେ। ଏତାଂଶ ଆସ୍ଥାଏ ପରାତ୍ମନିଷ୍ଠା, ଏହିଭଳି ଭାବରେ ପରମାତ୍ମାଙ୍କ ପ୍ରତି ଆସ୍ଥା ରହିଛି। ପୂର୍ବତମେ ମହର୍ଷି ବି, ମହର୍ଷିମାନେ ପୂର୍ବରୁ ମଧ୍ୟ ମହର୍ଷିମାନେ ଭଗବାନ ପାଦପଦ୍ମରେ ପରମାତ୍ମାଙ୍କ ପାଦପଦ୍ମରେ ନିଷ୍ଠା ରଖିଛନ୍ତି। ତେଣୁ ମହାପ୍ରଭୁ ଏହି ଶ୍ଳୋକଟି ଗାନ କରି ଯେତେବେଳେ ସନ୍ନ୍ୟାସ ଗ୍ରହଣ କଲେ ଏହି ଶ୍ଳୋକଟି ଗାନ କରି ଚାଲୁଥିଲେ। ତେଣୁ ଏଇ ଯେଉଁ ଭଗବାନଙ୍କର ଯେଉଁ ରହିଛି ରୂପ ଇତ୍ୟାଦି ରହିଛି, ରୂପ ଗୁଣ ଲୀଳା ଇତ୍ୟାଦି, ସେଇଟାକୁ ସ୍ମରଣ କରି ଯେ ସନ୍ନ୍ୟାସୀ ସେଇଥିରେ ସେମାନେ ମଗ୍ନ ରହିବେ, ସେଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହେବେ। କିନ୍ତୁ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରି ମଧ୍ୟ ଯଦି ପୁଣି ସେ ସ୍ତ୍ରୀ ଦ୍ୱାରା ଆକର୍ଷିତ ହୋଇକି ଗଲେ, ତେଣୁ ତାଙ୍କର ପତନ ହୋଇଗଲେ, ସେମାନେ ବାନ୍ତାସୀ ବୋଲି କୁହାଯାଉଛି। ତେଣୁ ଏଇ ଯେଉଁ ସନ୍ନ୍ୟାସ ସ୍ତରରେ ଜଣେ ଯାଉଛନ୍ତି, ବହୁତ ଉନ୍ନତ ସ୍ତରକୁ ଯାଉଛନ୍ତି, ସ୍ତ୍ରୀର ଚିନ୍ତା ମଧ୍ୟ କରିବା କଥା ନୁହଁ। ଆମର ରହିଛନ୍ତି ଯମୁନାଚାର୍ଯ୍ୟ, ଏଇ ରାମାନୁଜାଚାର୍ଯ୍ୟଙ୍କର ଧାରାରେ ଆସୁଛନ୍ତି ଯମୁନାଚାର୍ଯ୍ୟ, ରାମାନୁଜଙ୍କର ଗୁରୁଦେବ ଯମୁନାଚାର୍ଯ୍ୟ, ସେ ଏ କଥାଟି କହିଛନ୍ତି ଯେ ଯଦବଧି ମମ ମନ କୃଷ୍ଣ ପଦାର ବିନ୍ଦୟୁ, ଯେତେବେଳେ ମୋର ମନ ଏଇ କୃଷ୍ଣଙ୍କର ପାଦପଦ୍ମରେ ରହୁଛି, ସେତେବେଳେ କାରଣ ସେଥିରେ ଜଣେ ରାଜା ଥିଲେ, ତେଣୁ ତା ରାଜା ଥିଲାବେଳେ ବହୁତ ସ୍ତ୍ରୀଙ୍କ ସହିତ ସେ ସମ୍ପର୍କ ଥିଲା ତାଙ୍କର, କିନ୍ତୁ ଯେତେବେଳେ ସେ ଭଗବାନ ଭକ୍ତ ହେଲେ ସେତେବେଳେ କୁହାଯାଉଛି ଯଦବଧି ମମ ଚେତ କୃଷ୍ଣ ପଦାର ବିନ୍ଦେ ନବନବରଷ ଧାମନି ଉଦ୍ୟତଂ ରନ୍ତୁପା ଆସିତ। ଭଗବାନଙ୍କ ଚିନ୍ତା କଲାବେଳେ ନୂଆ ନୂଆ ରୋଷ ସେମାନେ ପ୍ରାପ୍ତ ହେବେ, ନୂଆ ନୂଆ ରସ ପ୍ରାପ୍ତ ହେବେ। ଏଇ ସେ ଭଗବାନ କଥା ଯେତେ ଶୁଣିଲେ ମଧ୍ୟ ତାଙ୍କୁ ନୂଆ ନୂଆ ଲାଗିବ, ଏକଥା ଭାଗବତ 10 ସ୍କନ୍ଧ 13 ଅଧ୍ୟାୟରେ ମଧ୍ୟ ଏକଥା କହୁଛନ୍ତି ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ। ଯେତେବେଳେ ସୁଖଦେବ ଗୋସ୍ୱାମୀ ଭାଗବତ 10 ସ୍କନ୍ଧ 12 ଅଧ୍ୟାୟରେ ଅଭାସୁର ଲୀଳାକୁ ବର୍ଣ୍ଣନା କରୁଥିଲେ, ଭଗବାନ ଅଭାସୁରକୁ ବଧ କଲେ, ସେ କଥା କହି ଭଗବାନ ସୁଖଦେବ ଗୋସ୍ୱାମୀ ସେଟାକୁ ବିସ୍ତାର ଭାବରେ ବର୍ଣ୍ଣନା କରିବା ପାଇଁ ଚାହୁଁନଥିଲେ, କାହିଁକି ନା ଇଏ ହେଉଛି ବହୁତ ବୃହତ୍ତମ ଲୀଳା, ଏଇଟାକୁ ସମସ୍ତେ ବୁଝିପାରିବେ ନାହିଁ। କିନ୍ତୁ ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଲେ, ଗୁରୁଦେବ ଆପଣ ଯେଉଁ କହିଲେ ଭଗବାନଙ୍କର କୁମାର ବୟସରେ ଏଇ ଯେଉଁ ଅଭାସୁରକୁ ବଧ କରିଥିଲେ, ପଞ୍ଚମ ବୟସରେ ତାଙ୍କର ସାଙ୍ଗମାନେ ଭଗବାନଙ୍କ ତାଙ୍କର ସାଙ୍ଗମାନେ ବହୁଗଣ୍ଡ ବୟସରେ ଏଇଟାକୁ ଆଲୋଚନା କଲେ, କଥା କହିଲେ ଯାଇକି ବଜାରେ, ଏ କ'ଣ ପାଇଁ ଗୋଟିଏ ବର୍ଷ କୁଆଡ଼େ ଗଲା? ଯଦି କୁମାର ଆଚାର୍ଯ୍ୟ ହରି କୃତ୍ୟ ପୌଗଣ୍ଡେ ଯୋଗୁଁ ପୌଗଣ୍ଡେ ଅର୍ଭକ, ସାଙ୍ଗମାନେ କାହିଁକି ପୌଗଣ୍ଡ ବର୍ଷରେ ବର୍ଣ୍ଣନା କଲେ, ଗୋଟିଏ ବର୍ଷ କୁଆଡ଼େ ଗଲା? ଏହି ପ୍ରଶ୍ନର ଉତ୍ତରରେ ସୁଖଦେବ ଗୋସ୍ୱାମୀ ସେ ସମାଧିସ୍ଥ ହୋଇଗଲେ, କାରଣ ଏହି ଭଗବାନଙ୍କର ବହୁତ ଗମ୍ଭୀର ଲୀଳା, ବହୁତ ବୃହତ୍ତମ ଲୀଳା, ଏଇଟା ସମସ୍ତେ ବୁଝିପାରିବେ ନାହିଁ, ସେଥିପାଇଁ ସେ ଚାହୁଁନଥିଲେ ସୁଖଦେବ ଗୋସ୍ୱାମୀ କହିବା ପାଇଁ ବିସ୍ତାର ଭାବରେ। କିନ୍ତୁ ଯଦି ପରୀକ୍ଷିତ ମହାରାଜ ପ୍ରଶ୍ନ ପଚାରିଦେଲେ, ତେଣୁ ସୁଖଦେବ ଗୋସ୍ୱାମୀ ସମାଧିସ୍ଥ ହୋଇଗଲେ ଭଗବାନ ଲୀଳାକୁ ସ୍ମରଣ କରି। ତେଣୁ ସେଠି ଆଚାର୍ଯ୍ୟମାନେ କହୁଛନ୍ତି ନାରଦମୁନି ବ୍ୟାସଦେବ ଏମାନେ ସବୁ ଜୋରରେ କୀର୍ତ୍ତନ କଲେ, ହରେ କୃଷ୍ଣ 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 ହରେ ହରେ, ହରେ ରାମ 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 ରାମ। ତେଣୁ ସୁଖଦେବ ବର୍ଣ୍ଣନା କରାଯାଉଛି ଯେ ବହୁତ କୃଚ୍ଛା, ବହୁତ କଷ୍ଟରେ ସେ ପୁଣି ତାଙ୍କର ବାହ୍ୟ ଦଶା ଆସିଲା। ତେଣୁ ସେ କହୁଛନ୍ତି ପରୀକ୍ଷିତକୁ, ପରୀକ୍ଷିତ
ତୁମର ପ୍ରକୃତରେ ଯେଉଁ ରହିଛି ଭଗବାନ କଥା ଶୁଣିବା ଯେଉଁ ଆଗ୍ରହ ରହିଛି, ଯେମିତି ସତାମୟଂ ସାର ଭୂତା ନିସର୍ଗୋ ଯଦର୍ଥ ବାଣୀ ସୁଚେତ ସାମପି ପ୍ରତିକ୍ଷଣ ନବ୍ୟବତ ଅଚ୍ୟୁତ ସ୍ତ୍ରିୟା ବିଡ଼ାନ ଏକ ସାଧୁ ବାର୍ତ୍ତା। ଯେମିତି ଲମ୍ବଟ ପୁରୁଷ ସ୍ତ୍ରୀର ଗୁଣଗାନରେ କେବଳ ସନ୍ତୁଷ୍ଟ ହୁଏ ନାହିଁ, ସକାଳଠୁ ଆରମ୍ଭ କରି ରାତି ପର୍ଯ୍ୟନ୍ତ ତାର ଗୁଣଗାନ ଚାଲିଥିବ, ସେହିଭଳି ଭାବରେ ତୁମର ମଧ୍ୟ ତୁମେ ଜଣେ ସାଧୁ ପ୍ରକୃତରେ, ତୁମର ମଧ୍ୟ ଭଗବାନ କଥା ଶୁଣିବାରେ ବହୁତ ଆଗ୍ରହ, ସେଥିପାଇଁ ଭଗବାନ କଥାକୁ ତୁମେ ନିତ୍ୟ ନବାୟମାନ କରିଦିଅ। ଭଗବାନ ସବୁ ନିତ୍ୟ ନବାୟମାନ ଆଦ୍ୟ ପୁରାଣ ପୁରୁଷ ନବ ଯୌବନ ସବୁବେଳେ ସେ ନବନବ ଆକାର ଧାରଣ କରନ୍ତି, ନବନବ ରୂପ ତାଙ୍କର ରହିଥାଏ। କିନ୍ତୁ ଯେଉଁମାନେ ସାଧୁ ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ସେମାନେ ଏହି ଅନୁଭବ କରିପାରିବେ। ତେଣୁ ସେହିଭଳି ଭାବରେ ଯମୁନାଚାର୍ଯ୍ୟ ମଧ୍ୟ ନବନବ ରସ ଧାମାନି ନୂଆ ନୂଆ ରସ ସେମାନେ ପ୍ରାପ୍ତ ହେଉଛନ୍ତି। ତେଣୁ ଏହିଭଳି ଭାବରେ ଯଦି ଭଗବାନ ପାଦପଦ୍ମର ଚିନ୍ତା କରୁଛନ୍ତି ସେହି ସମୟରେ ତଦବଧି ତ ନାରୀ ସଙ୍ଗମେ ସ୍ପରିମାନେ, ଯଦି ନାରୀ ସଙ୍ଗମ କଥା ଚିନ୍ତା ଆସିଲା ସେତେବେଳେ ତାଙ୍କର କ'ଣ ଅବସ୍ଥା ହୁଏ ନା, ଭବତି ମୁଖ ବିକାର ସୃଷ୍ଟୁ ନିଷ୍ଠି ବନଞ୍ଚ, ମୁଖ ବିକାର ଆସିଯାଉଛି, ବହୁତ କୁତ୍ସିତ ରୂପ, ଏଇଟାକୁ ତାଙ୍କୁ ଲାଗୁଥିଲା ବହୁତ ସୁନ୍ଦର ରୂପ ବୋଲି ଭାଗବତ ଏକାଦଶ ସ୍କନ୍ଧ 26 ଅଧ୍ୟାୟରେ ଏକଥା ଭଗବାନ ନିଜେ ଉଦ୍ଧବଙ୍କୁ କହୁଛନ୍ତି। ଉଦ୍ଧବ ଏଇ ଯେଉଁ ରହିଥିଲେ ଅଇଲ ଯିଏକି ପୁରୁରବା ଇଲାଙ୍କର ପୁତ୍ର, ସେ ନିଜେ ପୁରୁରବା ଯେ ସେ ଯେଉଁ ରହିଛନ୍ତି ଉର୍ବଶୀର ପ୍ରତି ଏତେ ଆକର୍ଷିତ ହୋଇଯାଇଥିଲେ, ଉର୍ବଶୀର ରୂପ ଦେଖି ସେ ଏତେ ଆକର୍ଷିତ ହୋଇଯାଇଥିଲେ ସେ ସବୁକିଛି ଭୁଲି ଯାଇଥିଲେ, ପାଗଳ ପାଗଳ ଭଳି ଧାଉଁଥିଲେ ତାଙ୍କ ପଛରେ। ଯେତେବେଳେ ନେଇଗଲେ ତାଙ୍କୁ ଉର୍ବଶୀଙ୍କୁ ଗନ୍ଧର୍ବମାନେ ସେ ନେଇଗଲେ ସେତେବେଳେ ପୁରୁରବା ଉଲଗ୍ ନେଇ ତାଙ୍କ ପଛରେ ଧାଇଁଲେ, ସମଗ୍ର ପୃଥିବୀର ସମ୍ରାଟ ହୋଇ ମଧ୍ୟ ସେହି ଅବସ୍ଥା ତାଙ୍କର ହୋଇଥିଲା। କିନ୍ତୁ ଯେତେବେଳେ ସେ ଜ୍ଞାନ ପ୍ରାପ୍ତ ହେଲେ ବୈରାଗ୍ୟ ପ୍ରାପ୍ତ ହେଲେ ସେତେବେଳେ ସେ ସ୍ତ୍ରୀଙ୍କର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରିଛନ୍ତି। କିଭଳି ବର୍ଣ୍ଣନା କରିଛନ୍ତି ନା, ତ୍ୱଂ ମାଂସ ରୁଧିର ସ୍ନାୟୁ ମେଧା ମଜ୍ଜା ସ୍ତି ସଙ୍ଗତ ବିଣମୂତ୍ର ପୁଏ ରମତା କ୍ରିମିଣାଙ୍କ୍ୟତନ୍ତରମ। ସେ କହୁଛନ୍ତି ଏଇ ଯେଉଁ ରହିଛି ନାରୀର ସୌନ୍ଦର୍ଯ୍ୟକୁ ବର୍ଣ୍ଣନା କରାଯାଉଛି, ପ୍ରକୃତିରେ କ'ଣ ସେ ସୌନ୍ଦର୍ଯ୍ୟ ନା ତ୍ୱଂ ଏଇ ଚମଡ଼ା ରହିଛି, ଶରୀର ଚର୍ମ ରହିଛି, ମାଂସ ରହିଛି, ରୁଧିର ବା ରକ୍ତ ରହିଛି, ସ୍ନାୟୁ ରହିଛି, ମେଦ ରହିଛି, ମଜା ରହିଛି, ଅସ୍ଥି ରହିଛି ବା ହାଡ଼ ରହିଛି, ଏତିକି ତ ଏଇ ତ ସୌନ୍ଦର୍ଯ୍ୟ ଆଉ କ'ଣ। ଏବଂ ଆହୁରି କ'ଣ କ'ଣ ସୌନ୍ଦର୍ଯ୍ୟ ରହିଛି ନା, ବିଣ ମୂତ୍ର ପ୍ରିୟ ରମତା, ବିଣ କହିଲେ ନିଷ୍ଠା ମୂତ୍ର ପୂଜ, ଏଇଥିରେ ସେମାନେ ଆନନ୍ଦ ପ୍ରାପ୍ତ ହୁଅନ୍ତି। ତେଣୁ କ୍ରିମିଣାଙ୍କିୟ ଅନ୍ତରମ, ମୁଁ ଆଉ କୃମି ଠାରୁ କ'ଣ ମୋର ଅନ୍ତର ରହିଲା, ମୁଁ ଆଉ କ'ଣ ଅଧିକ ଉନ୍ନତ ସ୍ତରକୁ ଗଲି। ଏଇଭଳି ଭାବରେ ଯେଉଁମାନେ ସ୍ତ୍ରୀର ଉପକୃତି ଆକର୍ଷିତ ହୋଇକି ରହିଥାନ୍ତି ସେମାନଙ୍କର ଅବସ୍ଥା ଏଇଭଳି ଭାବରେ ବିଭିନ୍ନ ଶାସ୍ତ୍ରରେ ସବୁ ବର୍ଣ୍ଣନା କରାଯାଇଛି। କିନ୍ତୁ ଏ ଯେଉଁ ଗୃହସ୍ଥ ଆଶ୍ରମ ରହିଛି, ଏ ଯେଉଁ ଜନକାମନା ରହିଛି, ଯଦୁ ମହାରାଜ ଭଗବାନ ଯଦୁବଂଶରେ ଆସୁଛନ୍ତି, ଯେତେବେଳେ ଯଯାତି ମହାରାଜ ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ ହୋଇଗଲେ, ତାଙ୍କର ପତ୍ନୀ ପ୍ରତି ଏତେ ଆସକ୍ତି ଥିଲା, ଦେବଯାନୀଙ୍କ ପ୍ରତି ଏତେ ଆସକ୍ତି ଥିଲା, ଦେବଯାନୀ ଯେମିତି ବିବାହ କରିଥିଲେ, ଦେବଯାନୀ ସର୍ତ୍ତ କରିଥିଲେ ଯେ ମୋର ଏଇ ଯେଉଁ ସାଙ୍ଗ ବାନ୍ଧବୀ ରହିଛି ଶର୍ମିଷ୍ଠା, ଇଏ ମୋର ଦାସ ହେଇକି ଯାଉଛି, ତୁମେ ତାର ସ୍ତମ୍ଭ କରିବ ନାହିଁ। ସେ କଣ୍ଡିସନରେ ରାଜି ହେଇ ବିବାହ ହୋଇଥିଲେ ଦେବଯାନୀ ଯଯାତିଙ୍କୁ, ଯଯାତି ମହାରାଜଙ୍କୁ, ଚନ୍ଦ୍ରବଂଶର ରାଜା ଯଯାତି, ଯେଉଁଥିରେ ଭଗବାନ ଆସୁଛନ୍ତି। ତେଣୁ ଯଯାତି ଯଦିଓ ତାଙ୍କ ପତ୍ନୀର ଯେଉଁ କଣ୍ଡିସନକୁ ସ୍ୱୀକାର କରିଥିଲେ, କିନ୍ତୁ ତାଙ୍କ ପତ୍ନୀଙ୍କ ଗର୍ଭରୁ ଦୁଇଟି ପୁତ୍ର ଜାତ ହୋଇଥିଲେ, ସେ ହେଉଛନ୍ତି ଯଦୁ ଏବଂ ତୁର୍ବସୁ। କିନ୍ତୁ ଶର୍ମିଷ୍ଠା ଯେତେବେଳେ ସଙ୍ଘ ପାଇଁ ପ୍ରାର୍ଥନା କଲେ, ସେତେବେଳେ ସେ ତାଙ୍କୁ ସଙ୍ଘ ପ୍ରଦାନ କରିଥିଲେ ଏବଂ ତାଙ୍କର ତିନୋଟି ପୁତ୍ର ସନ୍ତାନ ଜାତ ହୋଇଥିଲେ, ଅନୁ ଦ୍ରୁହୁ ଏବଂ ପୁରୁ, ଏ ତିନି ଜଣ ପୁତ୍ର ଜାତ ହୋଇଥିଲେ। କିନ୍ତୁ ଯେତେବେଳେ ଜାଣିଲେ ଦେବଯାନୀ ଯେ ମୋର ସ୍ୱାମୀ ମୋର ବାରଣ ସତ୍ତ୍ୱେ ସେ ଶର୍ମିଷ୍ଠା ପ୍ରତି ସଙ୍ଗ କରି ତାଙ୍କର ତିନୋଟି ପୁତ୍ର ଯାହା ହୋଇଛି, ସେତେବେଳେ ସେ ଛାଡ଼ିକି ଚାଲି ଆସିଲେ, ରାଜକୁଳ ଛାଡ଼ିକି ପଳେଇ ଆସିଲେ, ତାଙ୍କ ପିତାଙ୍କର ପଳେଇ ଆସିଲେ। ଏବଂ ଜୟଦେବ ମହାରାଜ ଏତେ ସ୍ତ୍ରୀ ପ୍ରତି ଆସକ୍ତି ଥିଲେ ସେ ତାଙ୍କ ପଛେ ପଛେ ଧାଇଁଲେ, ଭାଗବତ ବର୍ଣ୍ଣନା କରାଯାଇଛି। ବହୁତ ପ୍ରକାର ଅନୁନୟ ବିନୟ ହେଲେ, ତାଙ୍କର ପାଦକୁ ସମ୍ଭାବନ ମଧ୍ୟ କଲେ, କ୍ଷମା ପ୍ରାର୍ଥନା କଲେ, କିନ୍ତୁ ଶୁଣିଲେ ନାହିଁ ଦେବଯାନୀ। ତେଣୁ ଶୁକ୍ରାଚାର୍ଯ୍ୟ ଯେତେବେଳେ ଏକଥା ଜାଣିଲେ ଶୁକ୍ରାଚାର୍ଯ୍ୟ ଅଭିଶାପ ଦେଇଦେଲେ ତୁମେ ଅକାଳ ବାର୍ଦ୍ଧକ୍ୟ ହେଇଯାଅ ଅକାଳ ବାର୍ଦ୍ଧକ୍ୟଗ୍ରସ୍ତ ହୁଅ। ତାପରେ ଯେତେବେଳେ ଜଗନ୍ନାଥ ମହାରାଜ ପୁଣି ପ୍ରାର୍ଥନା କରିଛନ୍ତି ସେତେବେଳେ ସେ କହିଲେ ତୁମେ ଏଟାକୁ ଏକ୍ସଚେଞ୍ଜ କରିପାରିବ ଅନ୍ୟ କାହାକୁ ଦେଇ ତାର ଯୌବନ ଦେଇ ତୁମେ ଏ ପ୍ରାର୍ଥକୁ ପ୍ରଦାନ କରିପାରିବ। ମୁଁ ବର୍ତ୍ତମାନ ମୋର ଅଭିଶାପକୁ ଆଉ ଗ୍ରହଣ ଫେରାଇ ପାରିବି ନାହିଁ। ତେଣୁ ସେ ଯେତେବେଳେ ପ୍ରାର୍ଥନା କଲେ ତାଙ୍କର ଜ୍ୟେଷ୍ଠ ପୁତ୍ର ଯଦୁଙ୍କୁ, ଯଦୁ ସେଇଟାକୁ ଅସ୍ୱୀକାର କରିଦେଲେ, କିନ୍ତୁ ଅନ୍ୟ ପୁଅମାନେ ଅନ୍ୟ ପୁତ୍ରମାନେ ମଧ୍ୟ ଅସ୍ୱୀକାର କରିଦେଲେ, କିନ୍ତୁ ତାଙ୍କର କନିଷ୍ଠ ପୁତ୍ର ଯେ ପୁରୁ ସେ ପିତାଙ୍କୁ ନିଜର ଯୌବନ ପ୍ରଦାନ କରି ତାଙ୍କର ବାର୍ଦ୍ଧକ୍ୟକୁ ଗ୍ରହଣ କରିଥିଲେ। ତେଣୁ ଯଦୁ ମହାରାଜ ଯଦିଓ ଜଗନ୍ନାଥ ମହାରାଜଙ୍କ ପରେ ପୁରୁ ହେଲେ ରାଜା ହେଲେ, ଯଦୁ ରାଜା ହେଲେ ନାହିଁ, କିନ୍ତୁ ଯଦିଓ ସେ ତାଙ୍କ ପିତାଙ୍କର ଆଜ୍ଞାକୁ ଗ୍ରହଣ କଲେ ନାହିଁ, କିନ୍ତୁ ସେଥିରେ ସେଇଟା ଅଧର୍ମ ହେଇନି ବୋଲି କୁହାଯାଉଛି। ଯଦୁଶ୍ୱ ଧର୍ମଶୀଳସ୍ୟ ବୋଲି କୁହାଯାଉଛି। ଯଦୁ ହେଉଛନ୍ତି ଧର୍ମଶୀଳ ବ୍ୟକ୍ତି, କାହିଁକି ନା ସେ ଏକଥା କହିଥିଲେ ଯେ ଜଣଙ୍କର ଯୌନ କାମନା ଦୂର ନହେବା ପର୍ଯ୍ୟନ୍ତ ତାହେଲେ ସେ ପୁଣି ତାର ପତନ ହୋଇଯିବାର ସମ୍ଭାବନା ରହିଛି। ତେଣୁ ଆପଣ ତ ବୃଦ୍ଧ ହୋଇଗଲେଣି, ଆପଣ ତ ବହୁତ ଉପଭୋଗ କଲେଣି, ତେଣୁ ବର୍ତ୍ତମାନ ମୋର ସମୟ ରହିଛି, ମୋର ବର୍ତ୍ତମାନ ଯୁବକ ଅବସ୍ଥା ରହିଛି, ତେଣୁ ମୁଁ ଏଇଟାକୁ କେମିତି ପ୍ରଦାନ କରିବି, ଏଇଭଳି ଭାବରେ ସେ ମନା କରିଥିଲେ। କିନ୍ତୁ ପୁରୁ ତାଙ୍କର ଯୌବନକୁ ପ୍ରଦାନ କରିଥିଲେ ଏବଂ ଜଗନ୍ନାଥ ମହାରାଜ ତାଙ୍କର କନିଷ୍ଠ ପୁତ୍ରର ଯୌବନକୁ ନେଇ ବହୁତ କାଳ ବର୍ଷୀ ପୁଣି ତାଙ୍କର ଉପଭୋଗ କଲା ପରେ ଯେଉଁ ଦେବଦାନଙ୍କ ସହିତ ତାପରେ ତାଙ୍କର ବୈରାଗ୍ୟ ଆସିଛି। ଏ ଭାଗବତ ନବମ ସ୍କନ୍ଧରେ ସେସବୁ ବର୍ଣ୍ଣନା କରାଯାଇଛି, ସେ ବୈରାଗ୍ୟ କଥା ବର୍ଣ୍ଣନା କରାଯାଇଛି। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଯଦୁ ମହାରାଜ ସେ କଥା କହିଥିଲେ ଯାହାର ଏସବୁ କାମନା ରହିଛି, ତେଣୁ ସେ ଗୃହସ୍ଥ ଆଶ୍ରମ ଆସିବେ। ଗୃହସ୍ଥ ଆଶ୍ରମରେ ଏହି ସ୍ତ୍ରୀ ସହିତ ସଙ୍ଗ କରି ପୁତ୍ର ସନ୍ତାନ ଯାହା କରିବେ, ତାଦ୍ୱାରା ତାଙ୍କର ଯେଉଁ ଯୌନ କାମନାରୁ ସେମାନେ ଉର୍ଦ୍ଧ୍ୱକୁ ଯାଇପାରିବେ। ତାପରେ ସେମାନେ ବାନପ୍ରସ୍ଥ ଆଶ୍ରମ ଗ୍ରହଣ କରିପାରିବେ, ତାପରେ ସନ୍ନ୍ୟାସ ଆଶ୍ରମ ଗ୍ରହଣ କରିପାରିବେ, ଯାହାଫଳରେ ତାଙ୍କର ଆଉ ସେ ଯୌନ କାମନା ଆଉ ଆସିବ ନାହିଁ। ଏଇଭଳି ଭାବରେ କଶ୍ୟପ ତାଙ୍କର ପତ୍ନୀଙ୍କୁ ବହୁତ କହୁଛନ୍ତି, ଜ୍ଞାନ ପ୍ରଦାନ କରୁଛନ୍ତି ଯେ ଯଦିଓ ତୁମର କାମନା କିଛି ମନ୍ଦ କାମନା ନୁହଁ, କିନ୍ତୁ ଏ ସମୟଟା ଠିକ୍ ନୁହଁ। ଏହି ସମୟରେ ସନ୍ଧ୍ୟା ସମୟ, ଏ ସମୟରେ ସଙ୍ଗ କରିବା କଥା ନୁହଁ, କିନ୍ତୁ ଭଗବାନଙ୍କର ଲୀଳା ହେବାର ଅଛି। ଭଗବାନ ବାରହାଦେବ ଆସିବେ ଏବଂ ବୈକୁଣ୍ଠରୁ ଯେଉଁ ଜୟ ବିଜୟ ଅଭିଶାପଗ୍ରସ୍ତ ହୋଇଛନ୍ତି, ଚାରି କୁମାର ତାଙ୍କୁ ଅଭିଶାପ ଦେଇଥିଲେ, ସେ ଆସିବେ। ସେଥିପାଇଁ ଏସବୁ ବ୍ୟବସ୍ଥା ହୋଇଛି ଭଗବାନଙ୍କ ଇଚ୍ଛାରେ। ସେଥିପାଇଁ ଏ ଯେଉଁ ଦିଦିଙ୍କର ଏ କାମ ଭାବନା ଜାଗ୍ରତ ହୋଇଛି, ଭଗବାନଙ୍କ ଇଚ୍ଛାରେ ଏଇଟା ହୋଇଥିବ ବୁଝିବାକୁ ପଡ଼ିବ। ତେଣୁ ଯାହା ହେଉ, ପ୍ରତି କାର୍ଯ୍ୟରେ ଆମେ ଭାବୁଛେ ଖାଲି ଏଇ ଗୋଟିଏ ଲୋକ ହିଁ ଯିଏ କାର୍ଯ୍ୟ କରିଛି ସେ ହିଁ ରେସ୍ପନ୍ସିବୁଲ ବା ସେ ହିଁ ଦାୟୀ, ସେଇଟା ପ୍ରକୃତ ସେଇଟା ନୁହଁ। ଭଗବତ ଗୀତାରେ ଅର୍ଜୁନଙ୍କୁ କହୁଛନ୍ତି ଭଗବାନ, ଅର୍ଜୁନ ଯେକୌଣସି କାର୍ଯ୍ୟ ହେଉଛି ତାର ପାଞ୍ଚଟି କାରଣ ରହିଛି। ପଞ୍ଚେତାନି ମହାବାହୋ କାରଣାନି ନିବୋଧମେ ସାଂଖ୍ୟ କୃତାନ୍ତ ପ୍ରତାନି ଶୁଦ୍ଧେ ସର୍ବକର୍ମଣା। ଏ ପାଞ୍ଚଟି କାରଣ ରହିଛି, ସବୁ କାର୍ଯ୍ୟର ପାଞ୍ଚଟି କାରଣ ରହିଛି। ନା ପ୍ରଭୁ କ'ଣ କ'ଣ? ନା ଅଧିଷ୍ଠାନ ତଥା କର୍ତ୍ତା କରଣଂଚ ପୃଥକ୍ ବିଧମ ବିବିଧାସ୍ତ ପୃଥକ୍ ଚେଷ୍ଟା ଦୈବଂ ଚୈବାତ୍ର ପଞ୍ଚମ ନାର୍ଯ୍ୟଂ ବା ବିପରୀତଂ ବା ଶାରୀରଂ ବା ମନୋବୀର୍ଯ୍ୟ କର୍ମ ପ୍ରାରବ୍ଧ ନର ନାର୍ଯ୍ୟଂ ବା ବିପରୀତଂ ବା ପଞ୍ଚେତି ତସ୍ୟ ହେତବ ତଥୈବ ସତି କର୍ତ୍ତାରଂ ଆତ୍ମାନଂ କେବଳଂ ତୁଜ ପଶ୍ୟତି ଅକୃତ ବୁଦ୍ଧାନଂ ନ ସ ପଶ୍ୟତି ଦୁର୍ମତି। ଏହି ପାଞ୍ଚଟି କାରଣ ସବୁ କାର୍ଯ୍ୟ ପାଇଁ ରହିଛି। କ'ଣ ନା ଅଧିଷ୍ଠାନ, ଯେଉଁ ସ୍ଥାନରେ କାର୍ଯ୍ୟ ହେଉଛି ଏବଂ ଯାହାଦ୍ୱାରା କାର୍ଯ୍ୟ ହେଉଛି, କାରଣଂ ଚ ପୃଥକ୍ବିଧମ୍ ବିଭିନ୍ନ ଚେଷ୍ଟା ଯେଉଁ କରାଯାଉଛି ଏବଂ ଯିଏ କର୍ତ୍ତା ଯିଏ କାର୍ଯ୍ୟ କରୁଛି ଏବଂ ଦୈବଂ ଚୈବାତ୍ର ପଞ୍ଚମ ଦେବତାମାନଙ୍କ ଦ୍ୱାରା ସବୁ କାର୍ଯ୍ୟ ନିୟନ୍ତ୍ରିତ ହେଉଛି, ଦେବତା ବା ଭଗବାନଙ୍କ ଦ୍ୱାରା ନିୟନ୍ତ୍ରିତ ହେଉଛି। ତେଣୁ ଆମେ ଯେଉଁ କର୍ମ କରୁଛେ, ତିନି ପ୍ରକାର କର୍ମ କରୁଛେ, ଶରୀର ଦ୍ୱାରା କରୁଛେ, ମନ ଦ୍ୱାରା କରୁଛେ ଏବଂ ବଚନ ଦ୍ୱାରା କରୁଛେ। ତେଣୁ ଶାରୀରିକ ବା ମନୋବିର୍ଯ୍ୟ କର୍ମ ପ୍ରାରବ୍ଧନ ନାର୍ଯ୍ୟ ବା ବିପରୀତମ୍, ଏ ତିନୋଟି କର୍ମ ପୁଣି ଆଉ ଦୁଇ ପ୍ରକାର ହେଉଛି, ଏମିତି ଛଅ ପ୍ରକାର କର୍ମ ରହୁଛି। ଗୋଟେ ଧର୍ମ କର୍ମ ହେଉଛି, ଗୋଟେ ଅଧର୍ମ କର୍ମ ମଧ୍ୟ ରହୁଛି। ତେଣୁ ଏସବୁର ଯେଉଁ ଛଅ ପ୍ରକାର କର୍ମ ରହୁଛି, ଏସବୁର ଏ କାରଣ ହେଉଛି ପାଞ୍ଚଟି। କିନ୍ତୁ ଯେଉଁମାନେ ବୁଦ୍ଧିମାନ ହୁଅନ୍ତି, ସେମାନେ ଭାବନ୍ତି ଯେ କେବଳ ଏଇ ଲୋକଟି ସେ କାର୍ଯ୍ୟ କରିଛି, ତେତେବ ସେମିତି କର୍ତ୍ତାରମ୍ ଆତ୍ମାନ କେବଳ ପୂଜା, କେବଳ ଏଇ ଲୋକଟି କରିଥିବାରୁ ଏଇ କାର୍ଯ୍ୟଟି କରିଯାଇଥିବା ସେ ଦାୟୀ ନା ନା, ଯାହା ସେମାନେ ପ୍ରକୃତରେ ବୁଦ୍ଧିମାନ ହୁଅନ୍ତି ବୋଲି କୁହାଯାଉଛି, ଭଗବତୀ ତା ଅଷ୍ଟଶ୍ରଦ୍ଧାରେ ଭଗବାନ କଥା କହୁଛନ୍ତି। ତେଣୁ ଏଇ ଯେଉଁ କାର୍ଯ୍ୟଟି ହେଇଛି ଏ ଭଗବାନଙ୍କର ବ୍ୟବସ୍ଥାରେ ହେଇଛି, ତେଣୁ ସେଇଥିପାଇଁ ଏ ଯେଉଁ ରହିଛନ୍ତି ଦିଦି ସେ କାମଗ୍ରସ୍ତ ହେଇଛନ୍ତି, ଏବଂ କଷ୍ଟ ନ ଚାହିଁଲେ ମଧ୍ୟ ଯଦି ତାଙ୍କ ପତ୍ନୀ ବାଧ୍ୟ କଲେ ସେଥିପାଇଁ ସେ ତାଙ୍କୁ ସଙ୍ଗ କରିବା ଫଳରେ, ଅସମୟରେ ସଙ୍ଗ କରିବା ଫଳରେ ଇଏ ଆସିବେ ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ଏ ଦୁଇ ଜଣ ଆସିବେ, ଯିଏକି ବୈକୁଣ୍ଠ ଲୋକରେ ଆସିବେ, ଏବଂ ଭଗବାନ ତାଙ୍କ ପାଇଁ ସେଇ ଦୁଇ ଜଣ ଭକ୍ତ ପାଇଁ ଦୁଇଟି ଅବତାର ନେବେ। ଭଗବାନଙ୍କର ଯଦି କୌଣସି କାମନା ନାହିଁ, କିନ୍ତୁ ଭଗବାନଙ୍କ ମଧ୍ୟ କାମନା ଯାହା ଦେଇଛି, ଯୁଦ୍ଧ କରିବାର କାମନା ଯାହା ଦେଇଛି, ଜନ୍ମାଦି ଆସ ଯତ ଭାଗବତଙ୍କର ଯେଉଁ ପ୍ରଥମ ଶ୍ଳୋକ, ଆର ଅର୍ଥ ହେଉଛି ସବୁକିଛି ଯାହାଙ୍କ ଠାରୁ ଆସିଛି। ତେଣୁ ଏଇ ଯୁଦ୍ଧ କରିବାର କାମନା ଭଗବାନ ଯାହା ଦେଲା, ବୈକୁଣ୍ଠ ଲୋକରେ କାହା ସହିତ ଯୁଦ୍ଧ କରିବେ? ତେଣୁ ସେ ପୃଥିବୀକୁ ଆସିଛନ୍ତି ଭଗବାନ ବ୍ୟବସ୍ଥାରେ, ଚାରି କୁମାର ଯାଇଛନ୍ତି ବୈକୁଣ୍ଠକୁ, ଏସବୁ ବର୍ଣ୍ଣନା କରାଯିବ। ସେ ଅଭିଶାପ ଦେଇଛନ୍ତି ତାଙ୍କୁ, ଯେଉଁଥିପାଇଁ ସେ ଆଜି ହିରଣ୍ୟାକ୍ଷ ଏବଂ ହିରଣ୍ୟକଶିପୁ ରୂପରେ ଆସିବେ, ସେଥିପାଇଁ ଏସବୁ ପ୍ରସ୍ତୁତି ହେଇଛି, ଏସବୁ କାର୍ଯ୍ୟ ସବୁ ହେଉଛି। ତେଣୁ ଆମର କଥାକୁ ଏଠି ବିଶ୍ରାମ ଦେବା। ଜୟ ଶ୍ରୀ ଭାଗବତମ୍ କି, ଜୟ ଶ୍ରୀ ଗୋପାଳ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଅନନ୍ତ କୋଟି ବୈଷ୍ଣବୃନ୍ଦ କି, ଦାୟୀ ଗୋର ପ୍ରମାନନ୍ଦୀ, ଜୟ ଶ୍ରୀ ଗୋପାଳ ମହାରାଜ।